ବାବା, ତମେ ତ ସର୍ବମୟ ହରି, ତମେ ହରିହର, ଅବିନଶ୍ୱର, ଦତ୍ତାତ୍ରେୟ, ବ୍ରହ୍ମା ବିଷ୍ଣୁ ମହେଶ୍ୱର, ତମେ କୃଷ୍ଣ, ତୁମେ ରାମ, ତୁମେ ଶ୍ୟାମ, ତୁମେ ସତ୍ୟଶିବ ସୁନ୍ଦର। ଗୋଟିଏ ଦୈହିକ ଭାବ ଯେତେବେଳେ ସମର୍ପିତ ହୋଇଯାଏ ପରମାତ୍ମାଙ୍କର ଚରଣ କମଳରେ, ସେତେବେଳେ ସେ ଭାବ ରୂପ ନିଏ ଭକ୍ତିରସର ଚରମଧାରାରେ, ପବିତ୍ର ଏକ ନୈସର୍ଗିକ ଐଶ୍ୱରିକ ଭାବଧାରାରେ। ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଭାଷାରେ ଭକ୍ତି ହିଁ ଜ୍ଞାନ। ଯେତେବେଳେ ଭକ୍ତି ପରିପକ୍ୱ ହୁଏ ସେତେବେଳେ ଜ୍ଞାନପ୍ରାପ୍ତ ହୁଏ। ପ୍ରାଣୀ ବା ଜୀବ ହୁଏ ଜ୍ଞାନୀ। ଜ୍ଞାନ ପୁସ୍ତକ ବା ଖାତାରେ ନଥାଏ, ସାର୍ଟିଫିକେଟ୍ ବା ଡିଗ୍ରୀରେ ନଥାଏ, ଜ୍ଞାନ ନିଜ ଭିତରେ ହିଁ ଥାଏ, ଜୀବାତ୍ମାରେ। ଯେତେବେଳେ ସତ୍ସଙ୍ଗ, ସଂସ୍କାର, ଗୁରୁକୃପା ମିଳିଥାଏ ବା ସଦ୍ଗୁରୁଙ୍କର ଆଶୀର୍ବାଦ ପ୍ରାପ୍ତ ହୁଏ, ସେତେବେଳେ ପରିପ୍ରକାଶ ହୁଏ ଜ୍ଞାନ, ବ୍ୟକ୍ତିବିଶେଷ ହୁଏ ଜ୍ଞାନୀ। ସେହି ଭାବରେ ଆପ୍ଲୁତ ଏହି ଭାବନା, ହେ ମାଧବ, ମଧୁ ବିନା ମିଳନ କି ସମ୍ଭବ।
ମାଧବ 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 କୁଞ୍ଜକୁ ଆସି ମାଳତୀ ଲତାରେ ବସି, ମାଧବୀ କୁଞ୍ଜକୁ ଆସି ମାଳତୀ ଲତାରେ ବସି, ମାଧବୀ କୁଞ୍ଜକୁ ଆସି ମାଳତୀ ଲତାରେ ବସି, ମାଧବୀ କୁଞ୍ଜକୁ ଆସି ମାଳତୀ ଲତାରେ ବସି, ମଧୁବିନ ମିଳନ କି, ମଧୁବିନ ମିଳନ କି କୁହ ସମ୍ଭବ। ମାଧବ 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 ତାରୋ ଫାଙ୍କେ, ମଧୁ ମଧୁ ମାଧୋ ଡାକେ ମାଳତୀ ଲୋ ତାରୋ ଫାଙ୍କେ, ମଦାଳ ସାନିଦ ସତେ ଅଭା ଭାଙ୍ଗିବ। ମାଧବ 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 ମୁରଲି ସୋନ ମୁଖରିତ ମଧୁବନ, मधुर मुरली सुन मुखरित मधुबन मानिनी मन समान सते भांगिब माधव 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 माधव।